मंदिर जी आम महाराज भक्ति स्वरूप दर्शनी गुरु महाराज विषय से सत मिनिट कह मानपर आम मुख्य वक्ता को अनुरोध कर मुख्य वक्ता आसगले पंचाश न
ओम ज्ञान ज्ञानस्य ज्ञानञ्जनप्राज्ञा चक्षुरुन्मीलितं येन तस्मै श्रीगुरवे नमः उपस्थ मञ्चासन प्रायः दशटु एवं अन्यान्य भक्तवृन्द एवं आमर एठि उपस्थ भक्त सज्जन एवं नातृवृन्द आपणमाने आमे आमर जो अन्तराष्ट्रीय कृष्ण भावना संघ बुर्ला केन्द्र तरफ हार्दिक अभिनंदन ज्ञापन करछु। आमर ए बुर्ला केन्द्र रे आपण मानको जणै दउछु जे प्रति रविवार आमर ए भाव भजन कीर्तन होउछि, भगवान कथा कीर्तन होउछि, विशेष भाव भगवद गीतार गोटे श्लोक आम पाठ करके विषय आलोचना करछु। से विषय में समस्त प्रसाद दिखाऊँ वितरण कर कौन मूल्य नि तेज आज आम यमर अंतराष्ट्रीय कृष्ण भवन संघर ये बुर्ला केन्द्र में जो केन्द्र टी अच्छी से विषय आम कह आम आप देखले शुणुंत कि भाव सारा पृथ्वी से भगवान नाम प्रचार करें माताजी जी चाइनार माताजी से कम जो सरकार तरफ समस्त प्रकार प्रतिबंधक कर सत्वे से भगवत भागवत धर्म को ग्रहण कर भागवत धर्म जाति धर्म वर्ण निर्विशेष समस्त उद्दिष्ट मानव मान उद्दिष्ट विशेष भाव तेनाली मानव धर्म ये जो भागवत धर्म ये भागवत धर्म प्रचार आज सारा पृथ्वी में करेणु विशेष भाव में भगवान जो आपण मानप अंतराष्ट्रीय कृष्ण भावना संघ तरफ बुर्ला केन्द्र में बुर्ला केन्द्र खोल जाइए जोटर कि भगवान नाम कीर्तन इत्यादि भगवान सेवा कर भक्ति के भक्ति आचरण से भक्ति विषय शिक्षा प्रदान कर जानती प्रहलाद महाराज जे कि भक्ति विषय प्रचार करते श्रवणम कीर्तनम स्मरणम पादसेवनम अर्चनम वंदनम दास्य सख्य आत्मनिवेदनम इतिपुंसार्पितविष्णु भक्ति नवलक्षणा क्रियते भगवत्यधा तन्मने अधितम उत्तम। ये हूँ भक्तिर अंग श्रवण कीर्तन भगवान स्मरण पादसेवन अर्चन बंदन दास्य सख्य एवं आत्मनिवेदन ये हूँ भक्तिर नौट अंग यौट अंग आप श्रवण करवण कर प्रभु आज कह शुणे तीन दिन धरी आम कथा कहू ये श्रवण का आरंभ हो भक्ति आरंभ हो तेनाली श्रवण पर विशेष भाव में आम जिते अंतराष्ट्रीय कृष्ण भाव संघ जिते केन्द्र अच्छी सब श्रवण पर विशेष गुरुत्व प्रदान कर श्रवण करी भगवान कथा श्रवण कले ही आप भगवान विषय जानपरेंगे आप देखने शुणिले कि भाव में सारा पृथ्वी में भक्त मान पृथ्वीवास मैंने विशेष भाव में पाश्चात्य देशवास मैंने भगवान नाम कथा श्रवण कर भगवान विषय जो भगवद गीता श्रीमद भागवतम जो पुस्तक सब रही अध्ययन कर भक्त हो पार्स तेनाली आप भाव जी आम मान सहित जोग देवे आम से आमको सुजोग आपको सुजोग प्रदान कर भगवान कथा प्रचार कर तेणु प्रति रविवार पक्षे आप विभिन्न कार्यक्रम में व्यस्त थी पारती पक्षे रविवार आपको छुट्टी अच्छी आप आस पार दसटा एगारटा भितर आसे आम भगवान भजन कीर्तन हम भगवद गीता पाठ कर प्रसाद वितरण भगवान केमी भगवान नाम उच्चारण करवा से शिक्षा दिजाव यही सब भक्ति विषय शिक्षा प्रदान कर तेणु ये भक्ति विषय आम कह विशेष भाव में आम जो गोपाल महाराज जहाँ फटो आप देखते मझे जगन्नाथ बलदेव सुभद्रा महाराणी अच्छा यपटे रही श्रीमद गौरवंद स्वामी गुरु महाराज जे भक्ति स्वामी प्रभुपाद महाराज सारा पृथ्वी में यही इस्कन अंतराष्ट्रीय कृष्ण भगवान संघ प्रचार करते प्रभु केमी 40 टकर नहीं से 70 वर्ष बयस पाश्चात्य जाते भगवान महामंत्र प्रचार करते अनेक भक्त 10,000 भक्त से ग्रहण करते 10,000 भक्त ये करते ଭକ୍ତ କରିପାରୁଥିଲେ ତିଆରି କରିପାରୁଥିଲେ, ଇଏ ହେଉଛି ବଡ଼ ଆଶ୍ଚର୍ଯ୍ୟ କଥା। ସେଇଭଳି ଭାବରେ ସେଇ ପ୍ରଭୁପାଦ ମହାରାଜଙ୍କର ଶିଷ୍ୟ ହେଉଛନ୍ତି ଶ୍ରୀ ଗୌରବନ୍ଦ ସ୍ୱାମୀ ମହାରାଜ, ଯିଏକି ମଧ୍ୟ ସାରା ପୃଥିବୀରେ ଏଇ ଭଗବାନ କଥା ପ୍ରଚାର କରିଛନ୍ତି। ଏବଂ ଆଜିର ଯୋଉ ଏଇ ହରିକୃଷ୍ଣ ଉତ୍ସବ ହେଉଛି ତାଙ୍କର ଯୋଉ ତିରୋଭାବ, ତିରୋଭାବର ଅଷ୍ଟାଦଶ ଲେଖା ଏଇଠି ଆପଣ ପଢ଼ୁଥିଲେ 18th December, ଅଠରତମ ତିରୋଭାବ ଦିବସ ଉପଲକ୍ଷେ ଆମର ଏଇ ହରିକୃଷ୍ଣ ଉତ୍ସବ ଆରମ୍ଭ କରାଯାଇଛି। ଭୁବନେଶ୍ୱର ଆରମ୍ଭ କରାଯାଇଛି 2 ତାରିଖରୁ ତାଙ୍କ ତିରୋଭାବ ଦିବସରୁ, ଏବଂ 25 ତାରିଖରେ କଣ୍ଟାବନ୍ଧରେ ଏଇଟା ଶେଷ ହେବ। ତେଣୁ ଏଇ ଯୋଉ ଶ୍ରୀମଦ ଗୌରବନ୍ଦ ସେ ମହାରାଜ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରିଛନ୍ତି, ଆଉ ଜଣେ ମଧ୍ୟ ତାଙ୍କର ସେଇଭଳି ଜଣେ ଶିଷ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ। ସିଏ ଜଣେ ବୈଜ୍ଞାନିକ, ତାଙ୍କର ନାମ ହେଉଥିଲା ଡକ୍ଟର ଟି ଦାମୋଦର ସିଂ। ସେ ଜଣେ ସାଇଣ୍ଟିଷ୍ଟ ଥିଲେ, କାଲିଫର୍ଣ୍ଣିଆରେ ସେ PhD କରିଥିଲେ କେମିଷ୍ଟ୍ରିରେ, ଏବଂ ସେଇଠି ତାଙ୍କର ପ୍ରଭୁପାଦଙ୍କ ସହ ଦେଖା ହେଇଛି। ଏବଂ ପ୍ରଭୁପାଦ ମହାରାଜ ତାଙ୍କୁ ବିଶେଷ ଭାବରେ ଆଜ୍ଞା ଦେଇଥିଲେ ବା ନିର୍ଦ୍ଦେଶ ଦେଇଥିଲେ, ତମେ ଏଇ ଯୋଉ ଭଗବାନ କଥା ସବୁ ରହିଛି ତାକୁ ବୈଜ୍ଞାନିକମାନଙ୍କ ପାଖରେ ପ୍ରଚାର କର। ଏ ଯୋଉ ଆମର ଗୀତା ଭାଗବତ ଜ୍ଞାନ ଏଇଟାକୁ ଆମେମାନେ ସାଧାରଣ ଲୋକମାନେ ଗୋଟେ ଗ୍ରହଣ କରିବା, କିନ୍ତୁ ଯେଉଁମାନେ ବହୁତ ପାଠ ପଢ଼ିଛନ୍ତି, ଇଣ୍ଟେଲେକ୍ଚୁଆଲ୍ସ ମାସ ଅଛନ୍ତି, ବା ଯେଉଁମାନେ ସାଇଣ୍ଟିଷ୍ଟ ବୈଜ୍ଞାନିକ ବା ଇଞ୍ଜିନିୟର, ଏମାନେ ମଧ୍ୟ ସହଜରେ ଗ୍ରହଣ କରିପାରିବେ ନାହିଁ। ଆମେ ତାଙ୍କୁ ଯଦି କହିବା ଏ ଭଗବତ ଗୀତା ବା ଭାଗବତ କଥା, ତାହେଲେ ସେମାନେ ଏଇଟାକୁ ଗ୍ରହଣ କରିବେନି। ଯଦି ଆତ୍ମା ସମ୍ବନ୍ଧୀୟ ପାଇଁ ଆମେ ଜ୍ଞାନ ପ୍ରଦାନ କରିବା, ସେମାନେ କୌଣସି ବର୍ତ୍ତମାନ ବିଜ୍ଞାନ ସେଟାକୁ ଜାଣିପାରୁନାହାନ୍ତି, ଏପର୍ଯ୍ୟନ୍ତ ତାଙ୍କର ଆତ୍ମା ବିଷୟରେ ଜ୍ଞାନ ହେଇନି। ତେଣୁ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନ, ଏ ଜ୍ଞାନକୁ ସାଧାରଣ ଭାବରେ ଆମେ ତାଙ୍କୁ ପ୍ରଚାର କରିପାରିବା ନାହିଁ। କିନ୍ତୁ ଜଣେ ବୈଜ୍ଞାନିକ ସେ ତାଙ୍କ ଭାଷାରେ, ବୈଜ୍ଞାନିକ ଭାଷାରେ ବୈଜ୍ଞାନିକମାନଙ୍କୁ ଏ ଜ୍ଞାନକୁ ପ୍ରଦାନ କରିପାରିବେ। ତେଣୁ ଶ୍ରୀ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେ ଜଣେ ବୈଜ୍ଞାନିକ, ସେ ଏହିଭଳି ଭାବରେ ଅନେକ ବୈଜ୍ଞାନିକ ସମ୍ମିଳନୀ, ବିଶେଷ ଭାବରେ ବିଭିନ୍ନ ନୋବେଲ ଲରେଟ୍ ଏମାନେ ସବୁ ବୈଜ୍ଞାନିକମାନଙ୍କୁ ସମ୍ମିଳନୀ କରି ସେ ସମ୍ମିଳନୀରେ ସେ ବିଜ୍ଞାନ ଭିତ୍ତିରେ ଆମର ଏଇ ଭଗବତ ଗୀତା ଏବଂ ଭାଗବତକୁ ପ୍ରକାଶ କରିଛନ୍ତି। ଜ୍ଞାନ ପରମ ଗୁହ୍ୟମ ଯଦି ବିଜ୍ଞାନ ସମ୍ବନ୍ଧିତ ସହରସ୍ୟ ତଦନ୍ତ ଗ୍ରହଣ ଗଦିତ ମୟା, ଏଇ ଯେଉଁ ଭାଗବତ ଜ୍ଞାନ, ଭଗବତ ଗୀତାର ଜ୍ଞାନ, ଇଏ ଖାଲି ମନ ଗଢ଼ା କାହାଣୀ ନୁହଁ। କାଲି ପ୍ରଭୁ କହୁଥିଲେ ଇଏ ହେଉଛି ବିଜ୍ଞାନ। ଆପଣ ଯଦି ବିଜ୍ଞାନକୁ ଆପଣ ବିଜ୍ଞାନ ବିଜ୍ଞାନ ଭାବରେ ପରୀକ୍ଷା କରି ଜାଣୁଛନ୍ତି, ସେହିଭଳି ଭାବରେ ଏଇ ଭକ୍ତି ସମ୍ବନ୍ଧୀୟ ଜ୍ଞାନକୁ ବିଜ୍ଞାନ ଭାବରେ ଏଇ ବିଜ୍ଞାନ ପ୍ରଚାର କରାଯାଉଛି। ପ୍ରଭୁ ପ୍ରଚାର କରୁଛନ୍ତି କେମିତି ଆମେ ଏଇଟାକୁ ଅନୁଭବ କରିବା, ସେ ଜ୍ଞାନକୁ ଆମେ କେମିତି ନିଜେ ଜାଣିପାରିବା। ତେଣୁ ବିଶେଷ ଭାବରେ ବୈଜ୍ଞାନିକମାନଙ୍କୁ ଏଇ ବିଜ୍ଞାନ ଭିତରେ ଏଇ ଜ୍ଞାନକୁ ପ୍ରଦାନ କରାଯାଇଛି। ତେଣୁ ସେଇ ଶ୍ରୀ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେ ତାଙ୍କୁ ଭଗବାନ କୃପାରୁ ଏଇ ଆମର ବୁର୍ଲାରେ ଯେଉଁ ରହିଛି ବହିରାଟିକିରା, ସେଇ ଯେଉଁ ଆପଣ ରହିଛି ସାଇଫନ୍, ସେଇ ପାଖରେ ଆମର ରାମ ମନ୍ଦିର ଅଛନ୍ତି, ଏବଂ ସେଇଠି ଆମର ଏଇ ଇସ୍କନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏବଂ ସବୁଦିନ ଆମର ସବୁ ଯେତେ ୱାର୍ଲଡରେ ପୃଥିବୀରେ ଯେତେ ସ୍ଥାନୀୟ ସାଂସ୍କୃତିକ କେନ୍ଦ୍ର ଅଛି, ସବୁଠି ଆମର ସକାଳ 4:30 ମଙ୍ଗଳାରତୀରୁ ଆରମ୍ଭ କରି ସନ୍ଧ୍ୟା 8:30 ଶୟନାଳୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଭଗବାନଙ୍କ ସେବା ପୂଜା ସବୁ ଚାଲିଛି। ଏବଂ ବିଶେଷ ଭାବରେ ସକାଳେ 8 ଭାଗବତ କଥା ଭାଗବତ କ୍ଲାସ୍ ଦିଆଯାଉଛି, ଏବଂ ସନ୍ଧ୍ୟାବେଳେ 7:30 ଭଗବତ ଗୀତା କ୍ଲାସ୍ ଦିଆଯାଉଛି। ତେଣୁ ବିଶେଷ ଭାବରେ ଆପଣମାନଙ୍କ ପାଇଁ ସମ୍ବଲପୁର ଏବଂ ବୁର୍ଲା ବାସୀମାନଙ୍କ ପାଇଁ, ବୁର୍ଲାରେ ଆମର ବହୁତ ଆମର ସାଇନ୍ସ କଲେଜ, ଆମର ବିଭିନ୍ନ କଲେଜ ଅଛି, ମେଡ଼ିକାଲ କଲେଜ ଅଛି, ଇଞ୍ଜିନିୟରିଂ କଲେଜ ଅଛି, ବିଭିନ୍ନ ୟୁନିଭର୍ସିଟି ଅଛି, ସମ୍ବଲପୁର ୟୁନିଭର୍ସିଟି ଅଛି, ଏଇ ପିଲାମାନେ ଆସିକି ଆମର ପଢ଼ୁଛନ୍ତି, କେମିତି ଏଇ ଭଗବତ ଗୀତା ଏବଂ ଭାଗବତ ଜ୍ଞାନ ଗ୍ରହଣ କରୁଛନ୍ତି। ତେଣୁ ଆପଣମାନଙ୍କୁ ଆମେ ଅନ୍ତିମରେ ଅନୁରୋଧ କରିବୁ, ଆପଣମାନେ ଆସନ୍ତୁ ଏବଂ ଏଇ ସମ୍ମିଳନୀ ଆମର ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି, ଏଇ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ଜୀବନକୁ ଧନ୍ୟ କରନ୍ତୁ। ଏବଂ ବିଶେଷ ଭାବରେ ଆସନ୍ତା 1 April ଆମର ରାମନବମୀ ପାଳନ କରାଯାଉଛି, ସେଥିପାଇଁ ମଧ୍ୟ ବିଶେଷ ସମାରୋହ ବ୍ୟବସ୍ଥା କରାଯାଇଛି, ବିଶେଷ ଉତ୍ସବ ପାଳନ କରାଯାଉଛି। ତେଣୁ ଆପଣ ବିଭିନ୍ନ ଉତ୍ସବରେ ଆସିକି ଅଂଶଗ୍ରହଣ କରନ୍ତୁ, ଏବଂ ଆପଣଙ୍କୁ ନିଜର ଏହିସବୁ ଯେଉଁ ସୁବିଧା ଆମେ ପ୍ରଦାନ କରୁଛୁ ଏଥିରୁ ଆପଣ ସୁଯୋଗ ଗ୍ରହଣ କରନ୍ତୁ। ହରେ କୃଷ୍ଣ।